ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର, ଯୀଶୁ ମୋର କି ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର। ଧନ୍ୟବାଦ ଘେନ ମୋ ଜିହୋବା, ସ୍ତୁତି ପ୍ରଶଂସା ହେଉ ମୋ ଜିହୋବା, ପ୍ରଶଂସା ହେଉ ମୋ ଜିହୋବା। ଯୀଶୁ ମୋର କି ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର, ଯୀଶୁ ମୋର କି ସୁନ୍ଦର। ଚାଲୁଛି ବୁତବ ସାଥେ, ପଡ଼ିଗଲେ ତୋଳି ନିଅ ତୁମ ହାତେ, ପାଦେ ପାଦେ ଚାଲୁଛି ମୁତବ ସାଥେ, ପଡ଼ିଗଲେ ତୋଳି ନିଅ ତୁମ ହାତେ। ଜୀବନର ପ୍ରତି କ୍ଷଣେ ତୁମ ମୁଖ ଚାହିଁ, ଚାଲିବି ମୁଁ ତବ ପାଦ ଚିହ୍ନେ ପାଦ ଦେଇ, ବଢ଼ାଓ ମୋ ଶକ୍ତି ତୁମ ବାକ୍ୟ ଦେଇ, ବଢ଼ାଓ ମୋ ଶକ୍ତି ତୁମ ବାକ୍ୟ ଦେଇ। ଯୀଶୁ ମୋର କି ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର, ଯୀଶୁ ମୋର କି ସୁନ୍ଦର। ଚାଲିବାରେ କ୍ଲାନ୍ତି ମୋର କ୍ଷମା କରି ନିଅ ସାଥିରେ, ରହିଯାଏ ପଛେ ଯଦି ଚାଲିବାରେ କ୍ଲାନ୍ତି ମୋର କ୍ଷମା କରି ନିଅ ସାଥିରେ। ଅନନ୍ତ ବିଶ୍ରାମ ଜହି ପାଇବି
ଆତ୍ମାରେ ରହିବି ମୁଁ ତୁମ ସାଥେ ସେ ପାର ଦେଶରେ କ୍ଷମା କରି ନେଇ ଯାଅ ତୁମରି ସାଥିରେ କ୍ଷମା କରି ନେଇ ଯାଅ ତୁମରି ସାଥିରେ ଯୀଶୁ ମୋର କି ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର ଯୀଶୁ ମୋର କି ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର ଧନ୍ୟବାଦ ଘେନ ମୋ ଜିହୋବା ସ୍ତୁତି ପ୍ରଶଂସା ହେଉ ମୋ ଜିହୋବା ଧନ୍ୟବାଦ ଘେନ ମୋ ଜିହୋବା ସ୍ତୁତି ପ୍ରଶଂସା ହେଉ ମୋ ଜିହୋବା ଯୀଶୁ ମୋର କି ସୁନ୍ଦର ତୁମ ବାକ୍ୟ ମୋର ପାଇଁ ଜୀବନ ଆହାର ଯୀଶୁ ମୋର କି ସୁନ୍ଦର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য।
নমস্কার প্রিয় শ্রোতা, সেই আদি অনন্ত দয়াময় অনুগ্রহ পরমেশ্বরଙ୍କ মধুর নামে ମୁଁ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଦୟା ଆଉ ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ଯୀଶୁ ତୁମକୁ ଡାକନ୍ତି କି। ହଁ ପ୍ରିୟସୋତା, ଅନେକ ସମୟରେ ଆମେ ଏହିପରି ପ୍ରଶ୍ନ ଶୁଣିଥାଉ, ଏହିପରି ପ୍ରଶ୍ନ କରିଥାଉ ଆଉ ଏହିପରି ପ୍ରଶ୍ନ ନିଜକୁ ବି ପଚାରିଥାଉ, ଯୀଶୁ ଆମକୁ ଡାକନ୍ତି କି। ହଁ ପ୍ରିୟସୋତା, ସକାଳ ହେବା ବେଳକୁ ରାତି ଦିନକୁ ଆସିଲା ଏବଂ ଆକାଶ କଳାର ଡିଲ ହୋଇଗଲା। ସୂର୍ଯ୍ୟକିରଣର ପ୍ରଥମ କିରଣ କିଛି ପରିଶ୍ରମୀ ପୁରୁଷ ନିଜ ବୃତ୍ତିରେ ବ୍ୟସ୍ତ ଥିଲା ପ୍ରକାଶ କଲା। ସେହି ଲୋକମାନେ ଗାଲିଲି ସମୁଦ୍ର ଉପରେ ସୂର୍ଯ୍ୟ ଉଦୟ ହେବାରେ ଅବ୍ୟସ୍ତ ଥିଲେ। ସେମାନେ ମତ୍ସ୍ୟଜୀବୀ ଥିଲେ ଏବଂ ସେମାନଙ୍କ କାମ ସେମାନଙ୍କୁ ରାତିରେ ଥଣ୍ଡା ସମୟରେ ମାଛ ଖାଇବାକୁ ହେବା ଆବଶ୍ୟକତା କରୁଥିଲା। ଦୀର୍ଘ ଦିନ ଧରି ମାଛ ଧରିବା ପରେ କେବଳ କ୍ୟାଚ୍ ସଫା କରିବା, ଜାଲ ସଂଶୋଧନ କରିବା ଏବଂ ସଜାଇବାରେ ବିକ୍ରୟ କରୁଥିବା ଲୋକଙ୍କୁ ମାଛ ବିକ୍ରୟ କରିବା ବାକି ରହିଲା। ଜଣେ ମତ୍ସ୍ୟଜୀବୀ ହେବା ଏକ କଠିନ ଜୀବନ ଥିଲା, କିନ୍ତୁ ଏହା ସେମାନଙ୍କ ଟେବୁଲ ଉପରେ ରୁଟି ଏବଂ ସେମାନଙ୍କ ମୁଣ୍ଡ ଉପରେ ଛାତ ପକାଇଲା। ଏହା ଏକ କଠିନ ଜୀବନ ହୋଇଥିବା ବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ ଥିଲା। ଇସ୍ରାଏଲ ସମସ୍ତ ଲୋକ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଲୋକମାନେ କୁଲକୁ ଫେରାଇ ଆଣିବା ଉପରେ ନିର୍ଭର କରୁଥିଲେ। ସେମାନଙ୍କୁ କିଛି ଧରିବା ହୁଏତ ଲୁଣିଆ ହୋଇ ରୋମକୁ ପଠାଯାଉଥିଲା। ଏହା ସମ୍ଭବ ଯେ କାଇରସ୍ ନିଜେ ଗାଲିଲି ସାଗରରେ ଧରାଯାଇଥିବା ମାଛଗୁଡ଼ିକ ଖାଇଥାନ୍ତେ, ଯେହେତୁ ସେମାନେ ରାତି ପାଇଁ ସେମାନଙ୍କ କାର୍ଯ୍ୟ ସମାପ୍ତ କରୁଥିଲେ। ତେଣୁ ସେମାନେ ଘରକୁ ଯାଇ ସେମାନଙ୍କ କ୍ଲାନ୍ତ ଶରୀରକୁ ବିଶ୍ରାମ ଦେଇପାରନ୍ତି, ଯାହାକୁ ସମସ୍ତେ ଜାଣନ୍ତି କୁଲ ଦେଇ ଯାଇଥିଲେ। ସେମାନଙ୍କୁ କେବଳ କିଛି ବାକ୍ୟ କହିଥିଲେ, କିନ୍ତୁ ସେମାନେ ଯାହା ଶୁଣିଲେ ତାହା ସେମାନଙ୍କ ଜୀବନରେ ଗତି ସବୁଦିନ ପାଇଁ ବଦଳାଇବ। ପ୍ରିୟ ସତା, ଯେତେବେଳେ ପିତର ଆଣ୍ଡ୍ରିଓ, ଜାକୁବ ଏବଂ ଜନ୍ କାର୍ଯ୍ୟ କରୁଥିବା ଡଙ୍ଗାଗୁଡ଼ିକ ଦେଇ ଯୀଶୁ ସେହି ଦୃଶ୍ୟ ହୋଇଥାଇ ପାରନ୍ତି, ସେହି ଚାରି ଜଣଙ୍କୁ ତାଙ୍କର ଆହ୍ୱାନ ସେମାନଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସର୍ବସାଧାରଣ ସେବା ଉତ୍ତମତା ଆରମ୍ଭ ହେଉଛି। ତାଙ୍କର ପ୍ରଥମ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି ତାଙ୍କ କାର୍ଯ୍ୟର ତାଙ୍କୁ ସାହାଯ୍ୟ କରିବା ପାଇଁ କିଛି ପୁରୁଷ ବାଛିବା। ସେ ସାଧାରଣ ଲୋକଙ୍କୁ ଈଶ୍ୱରଙ୍କ ଅସାଧାରଣ କାର୍ଯ୍ୟ କରିବାକୁ ଆହ୍ୱାନ କରୁଥିଲେ। ସେ ଆଜି ମଧ୍ୟ ଡାକୁଛନ୍ତି, ସେ ଲୋକମାନଙ୍କୁ ପରିତ୍ରାଣ ପାଇଁ ଆସିବାକୁ ଆହ୍ୱାନ କରୁଛନ୍ତି, ସେମାନଙ୍କୁ ସେବା ପାଇଁ ଆସିବାକୁ ଆହ୍ୱାନ କରୁଛନ୍ତି। ସେ ଡାକୁଛନ୍ତି, ପ୍ରିୟ ସତା, ମୁଁ ଆଶ୍ଚର୍ଯ୍ୟ ହେଉଛି, ପ୍ରଭୁ ଆଜି ଆପଣଙ୍କୁ ଡାକନ୍ତି କି? ପ୍ରିୟ ସତା, ପ୍ରଭୁଙ୍କ ଆହ୍ୱାନର ଏହି ବିଷୟ ବିଶେଷରେ ଆମର କିଛି ପ୍ରକାଶ କରେ। ଏହି ପଦଟି ପ୍ରଭୁଙ୍କ ଆହ୍ୱାନ ସମ୍ବନ୍ଧରେ ଏହି ପଦଗୁଡ଼ିକରେ ଅନେକ ଗୁଣ ପ୍ରକାଶ କରିଥାଏ। ମୁଁ ଆଜି ସେହି ବୈଶିଷ୍ଟ୍ୟ ଗୁଡ଼ିକ ପରୀକ୍ଷା କରିବାକୁ ଚାହୁଁଛି। ଯଦି ପ୍ରଭୁ ଆପଣଙ୍କୁ ଡାକନ୍ତି, ତେବେ ଆପଣ ତାଙ୍କ ସ୍ୱରକୁ କିପରି ଚିହ୍ନିବେ ତାହା ଜାଣିବା ଆବଶ୍ୟକ। ଯେହେତୁ ଆମେ ପ୍ରଭୁଙ୍କ ଆହ୍ୱାନ ବୈଶିଷ୍ଟ୍ୟ ଗୁଡ଼ିକୁ ଦେଖୁ, ମୁଁ ଆପଣଙ୍କୁ ଏହି ପ୍ରଶ୍ନ ପଚାରିବାକୁ ଚାହେଁ, ଯୀଶୁ ଆପଣଙ୍କୁ ଡାକନ୍ତି କି? ଯଦି ସେ ତୁମକୁ ବା ତୁମର ହୃଦୟକୁ, ତୁମର ପରିତ୍ରାଣ, ତୁମର ସେବା କିମ୍ବା ତୁମର ଜୀବନର ଅନ୍ୟ କୌଣସି କ୍ଷେତ୍ର ବିଷୟରେ କହୁଛନ୍ତି, ଏହା ତୁମର ବାର୍ତ୍ତା, ତୁମର ଜୀବନ ପାଇଁ ତାଙ୍କର ଯୋଜନା ବିଷୟରେ ଈଶ୍ୱରଙ୍କ ପାଇଁ ଏକ ଶବ୍ଦ ଅଛି ବା ବାକ୍ୟ ଅଛି, ଯୀଶୁ ତୁମକୁ ଡାକନ୍ତି କି? ଚାଲ ଜାଣିବା ତାହାଙ୍କ ଆହ୍ୱାନ। ଏହି ବୈଶିଷ୍ଟ୍ୟ ଗୁଡ଼ିକ ଧ୍ୟାନ ଦିଅନ୍ତି। ଏକ, ତାଙ୍କର ଆହ୍ୱାନ ବ୍ୟକ୍ତିଗତ ଅଟେ। ପ୍ରିୟସତା, ଏହା ସତ୍ୟରେ ଦେଖାଯାଏ ଯେ ସେ ସେହି ଡଙ୍ଗାଗୁଡ଼ିକୁ ଯାଇ ସେହି ଚାରି ଜଣଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଡାକିଲେ। ସେହିଦିନ ସକାଳେ ଗାଲିଲି ସମୁଦ୍ରରେ ଅନ୍ୟ ଡଙ୍ଗାଗୁଡ଼ିକ ଲଙ୍ଗର କରାଯାଉଥିଲା, କିନ୍ତୁ ସେ ସେହି ଦୁଇଟି ନିର୍ଦ୍ଦିଷ୍ଟ ଡଙ୍ଗାରେ ଚାରିଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଡାକିଲେ। ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଡାକିଥିଲେ। ହୋଇପାରେ ଆମମାନଙ୍କ ଜୀବନରେ ଅନେକ ଅସୁବିଧା ଥାଏ, ଆଉ ଯେବେ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ବାଛି ଡାକନ୍ତି, କ'ଣ ଆପଣମାନେ ପ୍ରସ୍ତୁତ ଅଛନ୍ତି କି? ଦୁଇ, ଯେତେବେଳେ ଯୀଶୁ ସେମାନଙ୍କୁ ଡାକିଲେ, ସେମାନଙ୍କୁ କାମ କରୁଥିବା ଦେଖିଲେ। ପିତର ଏବଂ ଆଣ୍ଡ୍ରିଓ ଜାଲ ପକାଉଛନ୍ତି, ଜନ୍ ଏବଂ ଜାକୁବ ସେମାନଙ୍କ ସଂଶୋଧନ କରୁଛନ୍ତି। ଏଥିରୁ ଜଣାପଡ଼େ ଯେ ସେମାନଙ୍କ ପାଇଁ ତାଙ୍କର ଆହ୍ୱାନ ସେମାନଙ୍କ ବ୍ୟକ୍ତିତ୍ୱ ସହିତ ସମ୍ପୂର୍ଣ୍ଣ ସଠିକ୍। ଉଦାହରଣ ସ୍ୱରୂପ, ପିତର ଏବଂ ଆଣ୍ଡ୍ରିଓ ସର୍ବଦା ସୁସମାଚାର ଜାଲ ପକାଉଥିଲେ, ସେମାନେ ଜ୍ୱଳନ୍ତ ଉପଦେଶ ପ୍ରଚାର କରୁଥିଲେ, କିମ୍ବା ସେମାନେ ଯୀଶୁଙ୍କ ନିକଟକୁ ଲୋକମାନଙ୍କୁ ଆଣୁଥିଲେ। ସେମାନେ ସେହି ଜାଳ ପକାଉଥିଲେ, ସେମାନେ ସୁସମାଚାର ପ୍ରଚାରର ବ୍ୟସ୍ତ ଥିଲେ। ପ୍ରିୟସତା, ଅନ୍ୟପଟେ ଜାକୁବ ଏବଂ ଜନ୍ ସୁସମାଚାର ଜାଲକୁ ସଂଶୋଧନ କରିବାରେ ସମୟ ଅତିବାହିତ କରିଥିଲେ। ଯେ ମାଛ ଗୁଡ଼ିକ ପହଁରି ନ ଯାଆନ୍ତି। ସେମାନଙ୍କର ମୁଖ୍ୟ କର୍ତ୍ତବ୍ୟ ମଣ୍ଡଳୀ ଏବଂ ଖ୍ରୀଷ୍ଟଙ୍କ ଶରୀର ପ୍ରଗତି ଏବଂ ଅଭିବୃଦ୍ଧି ପରି ମନେ ହେଉଥିଲା। ସମାନ ବାକ୍ୟ ଯାହା ସଂଶୋଧନକୁ ଅନୁବାଦ ହୋଇଛି, ଯାହାକି ଇଫର୍ ବ୍ୟବହୃତ ହୁଏ, ସେଠାରେ ଏହାକୁ ପରଫେକ୍ସ ଅନୁବାଦ କରାଯାଇଛି। ବେଳେବେଳେ ମଣ୍ଡଳୀର ସଂଶୋଧନ ଆବଶ୍ୟକ ହୁଏ। ସେମାନେ ସଂଶୋଧନ ସହିତ ବ୍ୟସ୍ତ ଥିଲେ। ଅସୁସ୍ଥତା ଏହି ଦୁଇଟି କାର୍ଯ୍ୟାଳୟ ମଣ୍ଡଳୀ ଦ୍ୱାରା ଅତ୍ୟନ୍ତ ଆବଶ୍ୟକ। କଥାଟି ହେଉଛି, ପ୍ରଭୁ ଆମ ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବରେ ଏବଂ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆକାର କରିଛନ୍ତି ଏବଂ ଉପହାର ଦେଇଛନ୍ତି, ଯେପରି କରନ୍ତିରେ ଆମେ ପାଉଅଛୁ 1 କରନ୍ତି 1:27। ସେ ଆମକୁ ନେଇଯିବେ ଶକ୍ତି ଏବଂ ଆମର ଦୁର୍ବଳତା, ଏବଂ ସେ ଆମକୁ ତାଙ୍କ କାର୍ଯ୍ୟ କରିବା ପାଇଁ ବ୍ୟବହାର କରିବେ। ଆମ ସମସ୍ତଙ୍କର ସମାନ ପ୍ରତିଭା ନାହିଁ, କିନ୍ତୁ ଭଗବାନଙ୍କ ବା ପରମେଶ୍ୱରଙ୍କ ପ୍ରତ୍ୟେକଙ୍କ ପାଇଁ ପରିଶ୍ରମ କରିବାକୁ ଏକ ସ୍ଥାନ ଅଛି। ପ୍ରଶ୍ନ ହେଉଛି, ପ୍ରଭୁ ତୁମକୁ ଯାହା ସଜାଇଛନ୍ତି ତାହା ତୁମେ କରୁଛ କି? କର ଯେଉଁଠାରେ ସେ ତୁମକୁ ଏହା କରିବାକୁ ଡାକିଲେ, କିମ୍ବା ତୁମ୍ଭେ ନଥିବା ସ୍ଥାନରେ ସେବା କରିବାକୁ ଚେଷ୍ଟା କରୁଛ। ପ୍ରିୟ ଶ୍ରୋତା, ଯୀଶୁ ତାଙ୍କ ସେବାରେ ବ୍ୟସ୍ତ ଥିବା ଲୋକଙ୍କୁ ଡାକିଲେ ବୋଲି ଭୁଲନ୍ତୁ ନାହିଁ। ସେ ନିଜ କାର୍ଯ୍ୟ କରିବା ପାଇଁ ଅଳସୁଆ ଲୋକଙ୍କୁ ଖୋଜିବାକୁ ଗଲେ ନାହିଁ। ବହୁତ ଲୋକ ଚାହାନ୍ତି ଯେ ପ୍ରଭୁ ସେମାନଙ୍କୁ ବ୍ୟବହାର କରନ୍ତୁ ଏବଂ ସେମାନେ ତାଙ୍କ ନିକଟକୁ ଆସିବା ପାଇଁ ଅପେକ୍ଷା କରନ୍ତି। ସେ ତୁମକୁ ତାଙ୍କ ପରିବାରର ରଖି ସାରିଛନ୍ତି। ଯଦି ତୁମେ କେବଳ ଚାରିପାଖକୁ ଦେଖିବ, ତୁମେ ଦେଖିବ ସେଠାରେ ବହୁତ କାମ ଅଛି ଯାହା ତୁମେ କରିପାରିବ। ଅସୁସ୍ଥତା, ସେ ତୁମକୁ ଭଲ ପାଆନ୍ତି ଏବଂ ସେ ତୁମକୁ ଦେଖାଇବେ କ'ଣ କରିବେ ଏବଂ କେଉଁଠାରେ କରିବେ। ପ୍ରିୟ ଶ୍ରୋତା, ଯଦି ଆପଣ ଚାହାନ୍ତି ଯେ ପ୍ରଭୁ ଆପଣଙ୍କୁ ବ୍ୟବହାର କରନ୍ତୁ, ଆପଣ ଯେଉଁଠାରେ ଅଛନ୍ତି ସେଠାରେ ବ୍ୟସ୍ତ ରୁହନ୍ତୁ। ଯେତେବେଳେ ତୁମେ ବିଶ୍ୱାସ ଯେଉଁଠାରେ ସେ ତୁମକୁ ରଖିଛନ୍ତି, ସେ ଶେଷରେ ତୁମ ପାଇଁ ବଡ଼ ବଡ଼ ସେବା କ୍ଷେତ୍ର ଖୋଲିବେ। ପ୍ରିୟ ଶ୍ରୋତା, ଏହି ଘଟଣା ଯୀଶୁଙ୍କ ସହିତ ହୋଇଥିବା ଏହି ଦ୍ୱିତୀୟ ସାକ୍ଷାତକୁ ବର୍ଣ୍ଣନା କରେ। ପ୍ରଥମ ଥର ଯେତେବେଳେ ସେମାନେ ତାଙ୍କୁ ଭେଟିଲେ, John 1:35-42 ଆମେ ପାଉ, ସେମାନଙ୍କୁ ପରିତ୍ରାଣରେ ଅନୁସରଣ କରିବାକୁ ଡକାଗଲା। ଏଠାରେ ସେମାନେ ତାଙ୍କ ସେବାରେ ଡାକନ୍ତି, ଏହି ଜୀବନ ଆପଣଙ୍କୁ କେଉଁ ଆଡ଼କୁ ନେଇଯାଏ ନା କାହିଁକି? ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ପ୍ରଥମ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ। ତୁମେ ପରିତ୍ରାଣରେ ତାଙ୍କୁ ଭେଟିବା ଆବଶ୍ୟକ ହେବ। ସଞ୍ଚୟ ହେବା ତଥାପି ରାସ୍ତାର ଶେଷ ନୁହେଁ। ପ୍ରଭୁ ଆମକୁ ଉଦ୍ଧାର କରିବା ପରେ ସେ ଚାହାନ୍ତି ଯେ ଆମେ ତାଙ୍କ ସହିତ ଗଭୀର ଭାବରେ ଗତି କରିବା। ସେ ଚାହାନ୍ତି ଯେ ଆମେ ଶିଷ୍ୟ ହେବା, ଯେପରି Matthew 16:24 ଆମେ ପାଉଅଛୁ। ପ୍ରିୟ ଶ୍ରୋତା, ଜୀବନରେ କେଉଁ ପ୍ରକାର ଆହ୍ୱାନ ଆସେ ତାହା ପରିତ୍ରାଣ, ପବିତ୍ରତା, ସେବା, ପୃତୁକତା କିମ୍ବା ଆତ୍ମସମର୍ପଣ ପାଇଁ ହେଉ, ସେହି ଡାକରା ଧ୍ୟାନ ଦେବା ଆବଶ୍ୟକ ଏବଂ ଏହାକୁ କେବେ ଅନଦେଖା କରାଯିବା ଆବଶ୍ୟକ ନୁହେଁ। ପ୍ରିୟ ଶ୍ରୋତା, ତାଙ୍କର ଡାକରା ବ୍ୟକ୍ତିଗତ ଅଟେ। ଯେତେବେଳେ ଯୀଶୁ ସେହି ଦିନ ଅତିକ୍ରମ କଲେ, ପ୍ରକୃତ ଆହ୍ୱାନ 4 ଜଣଙ୍କ ହୃଦୟରେ ଅନୁଭବ ଦେଲେ, ଯେଉଁମାନେ ସମସ୍ତେ ତାଙ୍କୁ ଅନୁସରଣ କରିବାକୁ ଛାଡ଼ିଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନଙ୍କ ହୃଦୟ ସ୍ପର୍ଶ ହୋଇଥିଲା ଏବଂ ସେମାନେ ଏକ ଅଭୂତ ଶକ୍ତି ଅନୁଭବ କଲେ ଯେ ସେମାନଙ୍କୁ ଯୀଶୁଙ୍କୁ ଅନୁସରଣ କରିବାକୁ ଆକର୍ଷିତ କଲେ। ଆପଣ ଲକ୍ଷ୍ୟ କରିବେ ଯେ ବି ସେବକ କିମ୍ବା ଅନ୍ୟ କୌଣସି ମତ୍ସ୍ୟଜୀବୀ ଡାକରା ଗ୍ରହଣ କରିନାହାନ୍ତି। ତେଣୁ ଈଶ୍ୱରଙ୍କ କୌଣସି ଆହ୍ୱାନ ସହିତ ଈଶ୍ୱରଙ୍କ ଯାହା କରୁଛନ୍ତି ତାହା ସତ୍ୟ ନ ହେବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିର ହୃଦୟରେ କ'ଣ ଘଟୁଛି ତାହା କେହି ଜାଣନ୍ତି ନାହିଁ। ତାଙ୍କର ଡାକରା ବ୍ୟକ୍ତିଗତ ଏବଂ ବ୍ୟକ୍ତିଗତ ଅଟେ। ଏହା ପ୍ରଭୁ ଏବଂ ସେହି ବ୍ୟକ୍ତିଙ୍କ ମଧ୍ୟରେ ଅଛି ଯାହା ସହିତ ସେ କାରବାର କରୁଛନ୍ତି। ପ୍ରିୟ ଶ୍ରୋତା, ସେମାନେ ପ୍ରଥମ ସାକ୍ଷାତ ପ୍ରଭୁ ଏହି ଲୋକମାନଙ୍କର ମନ ସହିତ କରୁଥିଲେ। ଯେହେତୁ କଲେ ଯୀଶୁଙ୍କ ତାହା ବ୍ୟାଖ୍ୟା କାହିଁକି ସେମାନଙ୍କୁ ତାହାଙ୍କୁ ଅନୁସରଣ କରିବାକୁ କୁହାଯାଏ। ଯେତେବେଳେ ସେମାନେ ତୁରନ୍ତ ମୁଁ କୌତୁହଳି ତାହା ସଦାପ୍ରଭୁ ତୁମର ହୃଦୟକୁ ଆଜି କହିଲେ ଅଛି, ସେ ତୁମକୁ ପରିତ୍ରାଣ କରିବାକୁ ଆହ୍ୱାନ କରୁଛନ୍ତି କି ବିଶ୍ୱାସ ଦ୍ୱାରା ତାଙ୍କୁ ତାଙ୍କ ଆହ୍ୱାନ ଶୁଣନ୍ତୁ। ପ୍ରିୟ ଶ୍ରୋତା, ତାଙ୍କର ଡାକରା ସର୍ବସାଧାରଣ ଅଟେ। ପ୍ରଭୁ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ କରନ୍ତି, କିନ୍ତୁ ତାଙ୍କ ଇଚ୍ଛା ସର୍ବସାଧାରଣରେ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ସେ କୌଣସି ଗୌରବ ପାଆନ୍ତି ନାହିଁ। ଏହି ଲୋକମାନଙ୍କୁ ଯୀଶୁଙ୍କ ପାଇଁ ସର୍ବସାଧାରଣରେ ଠିଆ ହେବାକୁ ଆହ୍ୱାନ ଦିଆଯାଇଛି। ସର୍ବସାଧାରଣରେ ଡାକ ସହିତ ତାଙ୍କ ପ୍ରଚାର ଏବଂ ତାଙ୍କ କାର୍ଯ୍ୟକ୍ରମ ସହିତ କରିବାକୁ ଆହ୍ୱାନ କରାଯାଇଛି। ପ୍ରିୟ ଶ୍ରୋତା, ବର୍ଷ ବର୍ଷ ଧରି ପ୍ରଭୁଙ୍କର କିଛି ସେବକ ଅଛନ୍ତି ଯେଉଁମାନେ ତାଙ୍କ ପ୍ରତି ଥିବା ପ୍ରେମକୁ ଚୁପଚାପ ରଖିଥିବାକୁ ଚେଷ୍ଟା କରିଥିଲେ। ଈଶ୍ୱର ଆମକୁ ଉଦ୍ଧାର କରିନାହାନ୍ତି ଏବଂ ଡାକନ୍ତି ଯାହାଦ୍ୱାରା ଆମେ ନିଜକୁ ଲୁଚାଇ ପାରିବା ଏବଂ ଲୁଚା ଛଳନା କରିପାରିବା ଯେ ଆମେ ଅନ୍ୟମାନଙ୍କ ପରି ଅଟୁ। ତାଙ୍କ ଆହ୍ୱାନ ଦାବି କରେ ଯେ ଅନ୍ୟମାନେ ଆମ ବିଷୟରେ କ'ଣ କହିବେ ନା କାହିଁକି ଆମେ ତାଙ୍କ ସହିତ ଛିଡ଼ା ହେବା। ପ୍ରିୟ ଶ୍ରୋତା, ଆମେ ଏକ ଦୁନିଆରେ ବାସ କରୁଛୁ ଯେଉଁମାନେ ନର୍କକୁ ଯାଉଛନ୍ତି, ସେମାନେ ଅନ୍ଧକାରରେ ଫସି ରହିଛନ୍ତି, ସେମାନେ ହଜିଯାଇଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ଦରକାର। ଈଶ୍ୱରଙ୍କ ଗୌରବ ପାଇଁ ଖୋଲାଖୋଲି ଭାବରେ ଏବଂ ସୁଜଟ ଭାବରେ ବଞ୍ଚିବା ପାଇଁ ଆମେ ସେମାନଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିପାରିବା ସର୍ବୋତ୍ତମ ଉପାୟ। ପ୍ରିୟ ଶ୍ରୋତା, ଆମର କର୍ତ୍ତବ୍ୟ ହେଉଛି ଈଶ୍ୱରଙ୍କ ଗୌରବ ପାଇଁ ଏକ ନିର୍ମଳ, ପବିତ୍ର ଏବଂ ସାଧାରଣତ୍ୱ ଜୀବନଯାପନ କରିବା। ପ୍ରଭୁ ତୁମ୍ଭେ ଉଦ୍ଧାର ଏବଂ ଆପଣ କେବେ ପ୍ରକୃତରେ ଜ୍ଞାତ ଯେ କରିଛନ୍ତି ବା କରିନାହାନ୍ତି, ଆପଣ ସେହି ଆଜି କ'ଣ କରିବା ଆବଶ୍ୟକ ଆପଣଙ୍କୁ ବିଶ୍ୱାସ ବାପ୍ତିସ୍ମରେ ତାହାଙ୍କୁ ଅନୁସରଣ କରନ୍ତି ବା ପାଇଁ ଇଚ୍ଛା କରନ୍ତୁ, ତେବେ ଆପଣ ସେହି ପଦପକ୍ଷକୁ କରିବା ଆବଶ୍ୟକ ପ୍ରଭୁ ବୋଲି ଆହ୍ୱାନ କରିଛନ୍ତି। ତେବେ ତାଙ୍କ ପାଇଁ ଚାକିରିରେ ଏକ ଭୂଷଳ ତଳେ ତୁମର ଆଲୋକ ଲୁଚାଇବାର ସମୟ ସମାପ୍ତ ହୋଇଛି। ବର୍ତ୍ତମାନ ପ୍ରଭୁ ପାଇଁ କାମ କରିବାକୁ ଯିବାର ସମୟ ଆସିଛି। ପ୍ରିୟ ଶ୍ରୋତା, ତାଙ୍କର ଡାକରା ହେଉଛି ଏକ ମୂଲ୍ୟବାନ ଡାକରା। ଏହି ବ୍ୟକ୍ତିମାନେ ବିଶେଷ କିଛି ନଥିଲେ, ସେମାନେ କେବଳ ସାଧାରଣ ମତ୍ସ୍ୟଜୀବ ଥିଲେ। ସେମାନେ ଉଚ୍ଚ ଶିକ୍ଷିତ ନଥିଲେ, ସେମାନେ ବିଶେଷ ଧନୀ ନଥିଲେ, ସେମାନେ ସେହି ସମାଜର ଚଳନକାରୀ ଏବଂ କମ୍ପାନୀକାରୀଙ୍କ ମଧ୍ୟରେ ନଥିଲେ। ଗାଲିଲି ସମୁଦ୍ରର ଚତୁର୍ଥ ଦିଗରେ ବାସ କରୁଥିବା ହଜାର ହଜାର ଅନ୍ୟମାନଙ୍କ ଠାରୁ ସେମାନଙ୍କୁ କିଛି ବି ଅଲଗା କରାଯାଏ ନାହିଁ। ତଥାପି ପ୍ରଭୁ ସେମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ତାଙ୍କ ଅନୁଗାମୀ ମଧ୍ୟରୁ ପ୍ରଥମ ହେବାକୁ ଡାକିଲେ। ସେମାନେ କେତେ ସୁବିଧା ପାଇଲେ! ଏହା ସର୍ବଦା ଈଶ୍ୱରଙ୍କ ମାର୍ଗ ଅଟେ। ସେ ତାଙ୍କର ସର୍ବୋତ୍ତମ ଧନକୁ ବହୁ ଅନ୍ଧକାରରେ ସ୍ଥାନିତ କରନ୍ତି। ପ୍ରିୟ ଶ୍ରୋତା, ଚାଲନ୍ତୁ, ସେହି ପ୍ରଭୁ ଆମମାନଙ୍କୁ ଆହ୍ୱାନ କରୁଛନ୍ତି, ଡାକୁଛନ୍ତି। ସେହି ଡାକରା ଶୁଣିବା ପାଇଁ ଆପଣ ପ୍ରସ୍ତୁତ ଅଛନ୍ତି କି? ଯେହେତୁ ସମୟ ବହୁତ ସନ୍ନିକଟ, ତାହାଙ୍କ ବାକ୍ୟ ପ୍ରଚାର କରିବା ଆମର କର୍ତ୍ତବ୍ୟ। ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ଆପଣଙ୍କୁ ଡାକୁଛନ୍ତି। କ'ଣ ସେହି ଡାକରା ଶୁଣିବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନର ଶକ୍ତିରେ ଓ ଆଶିଷରେ ଭରାଇ ଦିଅ। ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ, ଯେପରିକି ତୁମ ସେହି ଆହ୍ୱାନ ଶୁଣି ତୁମ ବାକ୍ୟ ଅନୁସାରେ ଆମେ ଚାଲିପାରିବୁ। ପରିଶେଷରେ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ତୁମ ସହ ଯିବା ପାଇଁ ଏକ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମା ଅଛି ଶୁଣି ଗ୍ରହଣ କର, ଆମେନ୍। ପ୍ରଶ୍ନ ହେଉଛି,
ଆନନ୍ଦ ଦିଅନ୍ତି ପ୍ରଭୁ, ଶାନ୍ତି ଦିଅନ୍ତି, ପ୍ରେମ ଦିଅନ୍ତି, ଜୀବନ ଦିଅନ୍ତି ପ୍ରଭୁ। ସତ୍ୟ ଆନନ୍ଦ, ସତ୍ୟ ଶାନ୍ତି, ଅନନ୍ତ ଜୀବନ ପ୍ରଭୁ। ଶାନ୍ତି ଦିଅନ୍ତି, ପ୍ରେମ ଦିଅନ୍ତି, ଆନନ୍ଦ ଦିଅନ୍ତି ପ୍ରଭୁ, ଶାନ୍ତି ଦିଅନ୍ତି, ପ୍ରେମ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিস মিডিয়া সেটর এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।